ओम शांति 20/8/2026 आज सकार महावाक्य बाबा कहते मीठे बच्चे बाबा तुम मान पापर दुनिया रो मुक्त करी शांतिर दुनिया को नहीं जीवाई आसी बाबा द्वारा तुमको सुख एवं शांतिर दुईटी उपहार मिलुच। प्रश्न हैला सारा दुनिया रे तुमे माने हेउछो प्रकृत नन्स अर्थात सन्यासिनी प्रकृत नन्स केउ मानंकु कहाजिबो अर्थात उत्तर हेउछि प्रकृत नन्स से माने जहांक बुद्धि रे जणकर याद थिबो अर्थात नन बट वन केवल जणे जदियो से माने निजकु नन्स बोलाउछंती किंतु से मानंक बुद्धि रे केवल ख्रीष्टंकर याद नथाए ख्रीष्टंकु मध्य भगवानकर संतान कहाजिबो तेणु से मानंक बुद्धि रे दुई जन अछंती एवं तुम बुद्धि रे केवल बाबा अछंती सेथि पई तुमे सच्चा सच्चा नन सट तुमको बाबांकर आदेश हेउछि पवित्र रहिबाकु हेबो। गीत हेउछि इस पाप की दुनिया से ओम शांति। मधुर संतान माने गीत सुनिले किए सुनिले आत्मा माने आत्मा को परमात्मा कहा जाय पारिबो नाही मनुष्य को भगवान कहा जीव नाही। अच्छा एबे तुमे हेउछो ब्राह्मण तुमको एबे देवता कहा जीव नाही ब्रह्मा को मध्य देवता कहा जाय पारिबो नाही जदियो कहउछंती ब्रह्मा देवताए नमः विष्णु देवताए नमः किंतु विष्णु और ब्रह्मा को मध्य रे तो बहुत फरक रही विष्णु को देवता कहा जाउछि ब्रह्मा को देवता कहा जाय पारिबो नाही काहेकि ना से हेउछंती ब्राह्मण मानंकर पिता ब्राह्मण मानंकु देवता कहा जाय पारिबो नाही। एबे एही कथा कोनसी मनुष्य मनुष्य को बुझाई पारिबे नाही भगवान ही बुझाउछंती। मनुष्य माने तो अंधश्रद्धा रे जहां आसुची ताहा कहि देउछंती एबे तुमे पिला माने जानुछो रूहानी बाबा आमको पाठ पढ़ाउछंती तेणु निजकु आत्मा भाविबा दरकार मु आत्मा एही शरीर नेउछि मु आत्मा 84 जन्म नेइछि जेपरी कर्म करी थांती कर्म अनुसारे शरीर मिली थाए शरीर रु आत्मा अलगा हुई गले शरीर सहित प्रीति रुहे नाही आत्मा सहित प्रीति रही थाए आत्मा शरीर रे थिला बेले आत्मा सहित प्रीति रही थाए। मनुष्य माने पितृ पुरुष को डाकी थांती तांकर शरीर तो नष्ट हुई गला पुणी तांको आत्मा को याद करी थांती सेथिपाई ब्राह्मण को शरीर माध्यम रे डाकी थांती कही थांती अमुकर आत्मा आस एही भोजन आसी स्वीकार कर अर्थात आत्मा रे मोह रही थाए किंतु प्रथमे शरीर रे मोह थिला एही शरीर मने पडुथिला एपरी भावंती नाही जे आमे आत्मा को डाकुछु आत्मा ही सबु किछि करुछि आत्मा रे भलो अथवा मंद संस्कार रही थाए प्रथमे हेउछि देह अभिमान पुणी यहा परे अन्य विकार सबु आसी थाए सबु को मिसाई विकारी कहा जाय थाए जहां को पाखरे एही विकार नाही तांकु निर्विकारी कहा जाए। एक कथा जानिछ जे वास्तव रे भारत रे देवी देवता थिबा समय रे तांको ठारे दैवी गुण थिला एही लक्ष्मी नारायण कर ही देवी देवता धर्म अटे जेपरी क्रिश्चियन धर्म रे मेल अथवा फीमेल समस्ते क्रिश्चियन होइथांती सेही परि यहांकु मध्य देवी देवता बोली कहा जाय थाए राजा रानी प्रजा समस्ते देवी देवता धर्मर अटंती यहा बहुत उच्च सुखदायी धर्म अटे। पिला माने गीत मध्य सुनिछंती आत्मा कहुची जे बाबा एपरि स्थान को नहीं चल जेउठी मते स्थायी शांति मिलिवो ताहा तो हेउची सुखधाम ओ शांति धाम एठारे बहुत व्यतिव्यस्त हेउछंती सत्य जुगरे एपरि व्यतिव्यस्त हेबो नाही आत्मा जानिची बाबांको बिना केही शांतिर दुनिया को नहीं जाई पारिबे नाही बाबा कहउछंती मुक्ति और जीवन मुक्ति एही दुईटी उपहार मु तुम पई कल्प कल्प आणुछि किंतु तुमे भूली जाउछो ड्रामा रे भूलिबार पाठ ही रहिछि समस्ते भूली गले जाई मु आसीबी एबे तुमे ब्राह्मण होइछो तुमरो निश्चय अछि जे आमे 84 जन्म नेइछु जे संपूर्ण ज्ञान धारण न करिवो से नुआ दुनिया को प्रथमे आसी पारिवो नाही त्रेता अथवा त्रेतायर अंतरे आसीबे प्रथम आधार पुरुषार्थ उपरे रहिछि सत्य जुगरे सुख थिला एही लक्ष्मी नारायणकर राज्य थिला तेबे पूर्व जन्म रे एमाने कोण थिले केही जानि नाहंती पूर्व जन्म रे एमाने ब्राह्मण थिले ताहा पूर्वरु शूद्र थिले वर्ण उपरे तुमे भलो भावरे बुझाई पारिबो एबे तुमे जानिछ आमे 21 जन्म पर्यंत शांति पाइबु बाबा आमको एही रास्ता बताउछंती आमे एबे पतित होइथिबारु बिव्रत दुखी होइ जाइछु ଯେଉଁଠି ସନ୍ତୋଷ ଥିବ ତାକୁ ସୁଖ ଶାନ୍ତି କୁହାଯିବ। ତେବେ ବର୍ତ୍ତମାନ ତୁମ ବୁଦ୍ଧିରେ ଆଜି ମଧ୍ୟ ଅନ୍ତର ଜ୍ଞାନ ରହିଛି। ବୁଝୁଛ ବାସ୍ତବରେ ସତ୍ୟଯୁଗରେ ଭାରତ କେତେ ସୁଖୀ ଥିଲା। ଦୁଃଖ ଅଥବା ବିବ୍ରତ ହେବାର ନାମ ନଥିଲା। ଏବେ ତୁମେ ପୁରୁଷାର୍ଥ କରୁଛ ସ୍ୱର୍ଗକୁ ଯିବା ପାଇଁ। ଏବେ ତୁମେ ଈଶ୍ୱରୀୟ ସମ୍ପ୍ରଦାୟର ହୋଇଛ। ସେମାନେ ଆସୁରୀ ସମ୍ପ୍ରଦାୟର ଅଟନ୍ତି। କୁହାଯାଏ ନା ପାପ ଆତ୍ମା, ଆତ୍ମା ଅନେକ, ପରମାତ୍ମା ଏକ। ସମସ୍ତେ ଭାଇ ଭାଇ ଅଟନ୍ତି, ସମସ୍ତେ ପରମାତ୍ମା ହୋଇପାରିବେ ନାହିଁ। ଏତେ ସାମାନ୍ୟ କଥା ମଧ୍ୟ ମନୁଷ୍ୟମାନଙ୍କ ବୁଦ୍ଧିରେ ନାହିଁ। ବାବା ବୁଝାଉଛନ୍ତି ଏହି ସାରା ଦୁନିଆ ବଡ଼ ବିଶାଳ ଦ୍ୱୀପ ଅଟେ। ତାହା ଛୋଟ ଛୋଟ ଟାପୁ ଅର୍ଥାତ୍ ଦ୍ୱୀପ। ଏହି ବେହତ ଟାପୁରେ ରାବଣ ରାଜ୍ୟ ଚାଲୁଛି। ଏହି କଥାକୁ ମନୁଷ୍ୟ ବୁଝୁନାହାନ୍ତି। ସେମାନେ ତ କେବଳ କାହାଣୀ ଶୁଣାଇ ଚାଲିଛନ୍ତି। କାହାଣୀକୁ ଜ୍ଞାନ କୁହାଯିବ ନାହିଁ। ତାହାଦ୍ୱାରା ମନୁଷ୍ୟ ସଦ୍ଗତି ପ୍ରାପ୍ତ କରିପାରିବେ ନାହିଁ। ଜ୍ଞାନ ଦ୍ୱାରା ସଦ୍ଗତି ମିଳିଥାଏ। ଜ୍ଞାନ କେବଳ ଏକ ବାବା ଦେଉଛନ୍ତି, ଅନ୍ୟ କେହି ଦେଇପାରିବେ ନାହିଁ। ଭକ୍ତଙ୍କର ଭଗବାନ ହିଁ ଆସି ରକ୍ଷା କରିଥାନ୍ତି, ମନୁଷ୍ୟ ମନୁଷ୍ୟର ରକ୍ଷା କରିପାରିବେ ନାହିଁ। ଶିବ ବାବା ସବୁ ସନ୍ତାନମାନଙ୍କୁ ବର୍ଷା ଦେଉଛନ୍ତି। ସେ ବାପ, ଶିକ୍ଷକ, ସଦ୍ଗୁରୁ ମଧ୍ୟ ଅଟନ୍ତି, ଓକିଲ, ବାରିଷ୍ଟର ମଧ୍ୟ ଅଟନ୍ତି। କାହିଁକି ନା ଶିବ ବାବା ଜମଦଣ୍ଡରୁ ମୁକୁଳାଇଥାନ୍ତି। ସତ୍ୟଯୁଗରେ କେହି ଜେଲକୁ ଯିବେ ନାହିଁ। ବାବା ସମସ୍ତଙ୍କୁ ଜେଲରୁ ମୁକୁଳାଉଛନ୍ତି। ପିଲାମାନଙ୍କର ସବୁ ମନୋକାମନା ପୂରଣ ହେଉଛି। ରାବଣ ଦ୍ୱାରା ଅଶୁଦ୍ଧ କାମନା ପୂର୍ଣ୍ଣ ହୋଇଥାଏ, ବାବାଙ୍କ ଦ୍ୱାରା ଶୁଦ୍ଧ କାମନା ପୂର୍ଣ୍ଣ ହେଉଛି। ଶୁଦ୍ଧ କାମନା ପୂର୍ଣ୍ଣ ହେବା ଦ୍ୱାରା ତୁମେ ସଦା ସୁଖୀ ହୋଇଯାଉଛ। ଅଶୁଦ୍ଧ କାମନା ହେଉଛି ପତିତ ବିକାରୀ ହେବା। ପବିତ୍ର ବ୍ୟକ୍ତିଙ୍କୁ ବ୍ରହ୍ମଚାରୀ କୁହାଯାଏ। ତୁମକୁ ମଧ୍ୟ ପବିତ୍ର ରହିବାକୁ ହେବ। ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବାକୁ ପଡ଼ିବ। ପତିତରୁ ପାବନ କେବଳ ବାବା ହିଁ କରାଉଛନ୍ତି। ସାଧୁସନ୍ତ ଆଦି ତ ବିକାରରୁ ଜନ୍ମ ହେଉଛନ୍ତି। ଦେବତାମାନଙ୍କ ପାଇଁ ଏପରି କୁହାଯିବ ନାହିଁ, ସେଠାରେ ବିକାର ରହିବ ନାହିଁ। ତାହା ହେଉଛି ପାବନ ଦୁନିଆ। ଲକ୍ଷ୍ମୀନାରାୟଣ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ, ଭାରତ ପବିତ୍ର ଥିଲା। ଏକଥା ବର୍ତ୍ତମାନ ତୁମେ ବୁଝୁଛ। ସତ୍ୟଯୁଗରେ ପବିତ୍ରତା ଥିବାରୁ ଶାନ୍ତି ସମୃଦ୍ଧି ଥିଲା, ସମସ୍ତେ ସୁଖୀ ଥିଲେ। ରାବଣ ରାଜ୍ୟ ଆରମ୍ଭ ହେବା ଦିନରୁ ତଳକୁ ତଳ ଖସି ଆସିଛନ୍ତି। ବର୍ତ୍ତମାନ ତ କେଉଁ କାମର ନୁହନ୍ତି, ଏକଦମ କୌଡ଼ି ସଦୃଶ ହୋଇଯାଇଛନ୍ତି। ଏବେ ପୁଣି ବାବାଙ୍କ ଦ୍ୱାରା ହୀରା ସଦୃଶ ହେଉଛନ୍ତି। ଭାରତ ସତ୍ୟଯୁଗ ଥିବା ସମୟରେ ହୀରା ସଦୃଶ ଥିଲା, ଏବେ କୌଡ଼ି ସଦୃଶ ବି ନାହିଁ। ନିଜ ଧର୍ମ ବିଷୟରେ ହିଁ କେହି ଜାଣିନାହାନ୍ତି, ପାପ କରି ଚାଲିଛନ୍ତି। ସେଠାରେ ତ ପାପର ନାମ ନାହିଁ। ତୁମର ଦେବୀ ଦେବତା ଧର୍ମ ନାମୀଗ୍ରାମୀ ବା ପ୍ରସିଦ୍ଧ ଅଟେ। ଦେବତାମାନଙ୍କର ଅନେକ ଚିତ୍ର ରହିଛି, ଅନ୍ୟ ଧର୍ମରେ ଦେଖିବ ଗୋଟିଏ ହିଁ ଚିତ୍ର ଥିବ। ଖ୍ରୀଷ୍ଟିଆନଙ୍କ ପାଖରେ କେବଳ କ୍ରିଷ୍ଣଙ୍କର ଚିତ୍ର ଥାଏ, ବୌଦ୍ଧିଙ୍କ ପାଖରେ କେବଳ ବୁଦ୍ଧଙ୍କର। ଖ୍ରୀଷ୍ଟିଆନ କ୍ରିଷ୍ଣଙ୍କୁ ହିଁ ୟାଦ କରିଥାନ୍ତି, ତାଙ୍କୁ ନନ୍ସ କୁହାଯାଏ। ନନ୍ସ ଅର୍ଥାତ୍ ଏକ ଖ୍ରୀଷ୍ଟଙ୍କ ବ୍ୟତୀତ ଆଉ କେହି ନାହାନ୍ତି। ସେଥିପାଇଁ କହନ୍ତି ନନ୍ ବଟ୍ କ୍ରାଇଷ୍ଟ, ବ୍ରହ୍ମଚାରୀ ରହିଥାନ୍ତି। ତୁମେ ମଧ୍ୟ ନନ୍ସ ଅଟ। ତୁମେ ନିଜ ଘର ସଂସାରରେ ରହି ନନ୍ସ ହେଉଛ, କେବଳ ବାବାଙ୍କୁ ୟାଦ କରୁଛ। ନନ୍ ବଟ୍ ୱାନ୍, କେବଳ ଶିବ ବାବା ଅଛନ୍ତି, ଦ୍ୱିତୀୟ କେହି ନାହାନ୍ତି। ତାଙ୍କ ବୁଦ୍ଧିରେ ତଥାପି ବି ଦୁଇ ଜଣ ଆସିଯାଉଛନ୍ତି। ଖ୍ରୀଷ୍ଟଙ୍କ ନିମନ୍ତେ ମଧ୍ୟ ଭାବିବେ ସେ ଭଗବାନଙ୍କର ସନ୍ତାନ ଥିଲେ, କିନ୍ତୁ ତାଙ୍କ ପାଖରେ ଭଗବାନଙ୍କର ଜ୍ଞାନ ନାହିଁ। ତୁମ ସନ୍ତାନମାନଙ୍କ ପାଖରେ ଜ୍ଞାନ ଅଛି। ସାରା ଦୁନିଆର ଏପରି କେହି ନାହାନ୍ତି ଯାହାଙ୍କ ପାଖରେ ପରମାତ୍ମାଙ୍କ ଜ୍ଞାନ ଥିବ। ପରମାତ୍ମା କେଉଁଠି ରହୁଛନ୍ତି, କେବେ ଆସୁଛନ୍ତି, ତାଙ୍କର କ'ଣ ପାଠ ଚାଲୁଛି, ଏକଥା କେହି ଜାଣିନାହାନ୍ତି। ଭଗବାନଙ୍କୁ ଅନ୍ତର୍ଯ୍ୟାମୀ କହିଥାନ୍ତି, ଭାବୁଛନ୍ତି ସେ ଆମ ହୃଦୟର କଥାକୁ ଜାଣିଛନ୍ତି। ବାବା କହୁଛନ୍ତି ମୁଁ ଜାଣିନାହିଁ, ମୋର କ'ଣ ଦରକାର, ପ୍ରତ୍ୟେକଙ୍କର ହୃଦୟକୁ ବସି ପଢ଼ିବି। ମୁଁ ଆସିଛି ପତିତଙ୍କୁ ପାବନ କରିବା ପାଇଁ। ଯଦି କେହି ପବିତ୍ର ନ ରହି ମିଛ କହୁଛନ୍ତି ତେବେ ନିଜର କ୍ଷତି କରିବେ। ଗାୟନ ରହିଛି ଦେବତାମାନଙ୍କର ସଭାରେ ଅସୁର ଯାଇ ବସୁଥିଲେ, ସେଠାରେ ଅମୃତ ବଣ୍ଟା ଯାଉଥିଲା। କେହି ବିକାରରେ ଯାଇ ପୁଣି ଆସି ଲୁଚି କରି ବସିଲେ ତାଙ୍କୁ ଅସୁର କୁହାଯିବ ନା, ନିଜେ ହିଁ ନିଜର ପଦ ଭ୍ରଷ୍ଟ କରିଦେବେ। ପ୍ରତ୍ୟେକଙ୍କୁ ନିଜର ପୁରୁଷାର୍ଥ କରିବାକୁ ହେବ, ନଚେତ ନିଜର ହିଁ ସତ୍ୟାନାଶ କରିଥାନ୍ତି। ଏପରି ଅନେକ ଅଛନ୍ତି ଯେ ଆସି ଲୁଚି କରି ବସି ଯାଉଛନ୍ତି, କହୁଛନ୍ତି ଆମେ ବିକାରରେ ଯାଉନାହୁଁ, କିନ୍ତୁ ବିକାରରେ ଯାଉଛନ୍ତି ଅର୍ଥାତ୍ ନିଜକୁ ଠକୁଛନ୍ତି, ନିଜର ହିଁ ସତ୍ୟାନାଶ କରୁଛନ୍ତି। ପରମପିତା ପରମାତ୍ମା ଯାହାଙ୍କର ଡାହାଣ ହାତ ଧର୍ମରାଜ ଅଟନ୍ତି, ତାଙ୍କ ଆଗରେ ମିଛ କହୁଥିବାରୁ ନିଜେ ହିଁ ଦଣ୍ଡର ଭାଗୀ ହୋଇଯାଉଛନ୍ତି। ବହୁତ ସେଣ୍ଟରରେ ମଧ୍ୟ ଏପରି ଥାନ୍ତି। ବାବା ପ୍ରଥମେ ଯେତେବେଳେ ଦିଲ୍ଲୀ ଯାଇଥିଲେ ସେ ସମୟରେ ପ୍ରତିଦିନ ଜଣେ ଆସୁଥିଲା ଏବଂ ବେକାରରେ ମଧ୍ୟ ଯାଉଥିଲା। ପଚରା ଯାଉଥିଲା, ଯଦି ପବିତ୍ର ରହୁନାହଁ ତେବେ ଆସୁଛ କାହିଁକି? କହୁଥିଲା, ନ ଆସିଲେ ନିର୍ଭିକାରୀ କିପରି ହେବି? ପବିତ୍ରତା ଭଲ ଲାଗୁଛି କିନ୍ତୁ ରହିପାରୁନାହିଁ, ଶେଷରେ ତ ସୁଧୁରି ଯିବି, ନ ଆସିଲେ ଆହୁରି ରସାତଳଗାମୀ ହୋଇଯିବି, ଆଉ କିଛି ରାସ୍ତା ନାହିଁ, ସେଥିପାଇଁ ମୋତେ ଏଠାକୁ ଆସିବାକୁ ପଡୁଛି। ବାବା ବୁଝାଉଥିଲେ, ତମେ ବାୟୁମଣ୍ଡଳ ଖରାପ କରୁଛ, କେତେ ପର୍ଯ୍ୟନ୍ତ ଏହିପରି ଆସୁଥିବ? ପାବନ ଯେଉଁମାନେ ହେଉଛନ୍ତି ସେମାନଙ୍କୁ ପତିତଙ୍କ ପ୍ରତି ଘୃଣା ଆସିଥାଏ। କହିଥାନ୍ତି, ବାବା ଏହାଙ୍କ ହାତରେ ଖାଦ୍ୟ ମଧ୍ୟ ଭଲ ଲାଗୁନାହିଁ। ବାବା ଉପାୟ ବତାଉଛନ୍ତି, ଯଦି ଖାଦ୍ୟ ପାନୀୟର ଖିଟ୍ପିଟ୍ ଲାଗୁଛି ଏପରି ନୁହେଁ ଯେ ଚାକିରି ଛାଡ଼ିଦେବ, କିନ୍ତୁ ଯୁକ୍ତିରେ ଚାଲିବାକୁ ହେବ, କାହାକୁ ବୁଝାଇଲେ ବିଗିଡ଼ି ଯାଇଥାନ୍ତି, ପବିତ୍ର କିପରି ରହିବୁ? ଏକଥା ତ କେବେ ଶୁଣିନାହୁଁ, ସନ୍ନ୍ୟାସୀ ମଧ୍ୟ ରହିପାରିବେ ନାହିଁ, ଘରଦ୍ୱାର ଛାଡ଼ିଲେ ଯାଇ ପବିତ୍ର ରହିପାରିବେ, କିନ୍ତୁ ଏକଥା କେହି ଜାଣିନାହାନ୍ତି ଯେ ଏଠାରେ ପତିତ ପାବନ ପରମପିତା ପରମାତ୍ମା ପଢ଼ାଉଛନ୍ତି, ମାନୁନାହାନ୍ତି ତେଣୁ ବିରୋଧ କରୁଛନ୍ତି। ଶିବ ବାବା ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି, କେଉଁ ଶାସ୍ତ୍ରରେ ଅଛି ଦେଖାଓ? ଏହା ତ ଗୀତାରେ ଲେଖାଯାଇଛି ଯେ ମୁଁ ସାଧାରଣ ବୃଦ୍ଧ ଶରୀରରେ ଆସୁଛି। ସେ ବ୍ରହ୍ମା ନିଜର ଜନ୍ମକୁ ଜାଣିନଥାନ୍ତି, ଏକଥା ତ ଲେଖାଯାଇଛି, ପୁଣି ତୁମେ କିପରି କହୁଛ ଯେ ପରମପିତା ପରମାତ୍ମା କିପରି ମନୁଷ୍ୟ ଶରୀରରେ ଆସିବେ? ପତିତ ଶରୀରରେ ହିଁ ଆସି ରାସ୍ତା ବତାଇବେ ନା? ଆଗରୁ କିଛି ମଧ୍ୟ କହିଥିଲେ ମୋତେ ୟାଦ କର, ସେ ପରମଧାମରେ ରହୁଛନ୍ତି ଓ କହୁଛନ୍ତି ମୋତେ ୟାଦ କର। କୃଷ୍ଣଙ୍କ ଶରୀର ତ ମୂଳ ବତନରେ ରହିବ ନାହିଁ, ଯିଏ କହିବେ କି ମୋତେ ୟାଦ କର? ଏକମାତ୍ର ପରମପିତା ପରମାତ୍ମା ହିଁ ସାଧାରଣ ଶରୀରରେ ପ୍ରବେଶ କରି ତୁମକୁ କହୁଛନ୍ତି ମୋତେ ୟାଦ କଲେ ଏହି ଯୁଗ ଅଗ୍ନି ଦ୍ୱାରା ତୁମର ପାପ କଟିଯିବ, ସେଥିପାଇଁ ମୋତେ ପତିତ ପାବନ କହୁଛନ୍ତି। ପତିତ ପାବନ ନିଶ୍ଚୟ ଆତ୍ମାମାନଙ୍କୁ ପାବନ କରିବେ ନା? ପତିତ ମଧ୍ୟ ଆତ୍ମା ହିଁ ହେଉଛି। ବାବା କହୁଛନ୍ତି, ତୁମେ ପବିତ୍ର ଆତ୍ମା, ଷୋଳ କଳା ସମ୍ପୂର୍ଣ୍ଣ ଥିଲ, ଏବେ କଳାହୀନ, ବିଲକୁଲ ହିଁ ପତିତ ହୋଇଯାଇଛ। ମୁଁ କଳ୍ପ କଳ୍ପ ଆସି ତୁମକୁ ବୁଝାଉଛି, ତୁମେ କାମ ଚିତାରେ ବସି ପତିତ ହୋଇଯାଇଛ, ତୁମକୁ ଜ୍ଞାନ ଚିତାରେ ବସାଇ ପାବନ କରାଉଛି। ଭାରତରେ ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା, ଏବେ ଅପବିତ୍ର ପ୍ରବୃତ୍ତି ମାର୍ଗ ହୋଇଯାଇଛି, କାହାକୁ ହେଲେ ବି ଶାନ୍ତି ମିଳୁନାହିଁ। ଏବେ ବାବା କହୁଛନ୍ତି, ଉଭୟ ଜ୍ଞାନ ଚିତାରେ ବସ। ପ୍ରତ୍ୟେକ ଆତ୍ମାକୁ ନିଜର କର୍ମ ଅନୁସାରେ ଶରୀର ମିଳିଥାଏ, ଏପରି ନୁହେଁ ଯେ ପରଜନ୍ମରେ ସେହି ସ୍ୱାମୀ ସ୍ତ୍ରୀ ପରସ୍ପରଙ୍କୁ ମିଳିବେ ନା, ଏତେ ରେସ୍ ବା ପ୍ରତିଯୋଗିତା କରିପାରିବେ ନାହିଁ। ଏହା ତ ପାଠ ପଢ଼ାର କଥା ଅଟେ ନା? ଅଜ୍ଞାନ କାଳରେ ହୋଇପାରେ, ପରସ୍ପରକୁ ବହୁତ ପ୍ରେମ କରୁଥିଲେ, ତାଙ୍କର ମନୋକାମନା ପୂର୍ଣ୍ଣ ହୋଇପାରେ, ତାହା ତ ହେଉଛି ପତିତ ବିକାରୀ ମାର୍ଗ। ପତିର ଚିତାରେ ପତ୍ନୀ ନିଜକୁ ଝାସ ଦେଇଥାଏ, ଭାବିଥାନ୍ତି ପରବର୍ତ୍ତୀ ଜନ୍ମରେ ଉଭୟଙ୍କର ମିଳନ ହେବ, କିନ୍ତୁ ପରଜନ୍ମରେ ସେ କଣ ଜାଣିପାରିବେ? ତୁମେ ମଧ୍ୟ ବାବାଙ୍କ ସହିତ ଜ୍ଞାନ ଚିତାରେ ଚଢୁଛ, ଏହି ଛି ଛି ବିକାରୀ ଶରୀର ଛାଡ଼ି ଚାଲିଯିବ, ତୁମେ ତ ଏକଥା ଏବେ ଜାଣୁଛ, ତାଙ୍କର ମନେ ନଥାଏ ଯେ ଆମେ ଆଗ ଜନ୍ମରେ ଏପରି ସାଥୀ ଥିଲୁ, ତୁମର ମଧ୍ୟ ପରବର୍ତ୍ତୀ ଜନ୍ମ ସମୟରେ ସେଠାରେ ଏକଥା ମନେ ରହିବ ନାହିଁ। ଏବେ ତୁମ ପାଖରେ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି, ମମ୍ମା ବାବା ଲକ୍ଷ୍ମୀ ନାରାୟଣ ହେବେ, ବିଷ୍ଣୁ ହେଲେ ଦେବତା, ପ୍ରଜାପିତା ବ୍ରହ୍ମାଙ୍କୁ ଦେବତା କୁହାଯାଇପାରିବ ନାହିଁ, ବ୍ରହ୍ମା ହିଁ ଦେବତା ହେଉଛନ୍ତି, ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ଏପରି ହେଉଛନ୍ତି, ଏକଥା ବର୍ତ୍ତମାନ ତୁମେ ବୁଝିପାରୁଛ। ଏବେ ତୁମେ ଜାଣୁଛ ଶାନ୍ତି କେବଳ ସ୍ୱର୍ଗରେ ମିଳିବ, କେହି ମଲେ କହନ୍ତି ସ୍ୱର୍ଗକୁ ଗଲା ଅର୍ଥାତ୍ ଶାନ୍ତିକୁ ଗଲା। ଚିନ୍ତାଗ୍ରସ୍ତ ଅବସ୍ଥାରେ ପତିତମାନେ ହିଁ ରହିଥାନ୍ତି, ତଥାପି ବାବା କହୁଛନ୍ତି, ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କଲେ ବିକର୍ମ ବିନାଶ ହେବ, ବାକି ରହିଲା ବିସ୍ତାରରେ ବୁଝିବାର କଥା। ବାବା ନଲେଜଫୁଲ ଅର୍ଥାତ୍ ଜ୍ଞାନର ଭଣ୍ଡାର ଅଟନ୍ତି, ତେଣୁ ତୁମକୁ ମଧ୍ୟ ନିଜ ପରି ନଲେଜଫୁଲ କରାଇବେ, ବାବାଙ୍କ ୟାଦ ଦ୍ୱାରା ତୁମେ ସତ୍ୱପ୍ରଧାନ ହେବ। ଏହା ହେଉଛି ଆତ୍ମାମାନଙ୍କର ରେସ୍ ଅର୍ଥାତ୍ ଦୌଡ଼ ପ୍ରତିଯୋଗିତା, ଯିଏ ଅଧିକ ୟାଦ କରିବେ ସେ ଜଲ୍ଦି ସତ୍ୱପ୍ରଧାନ ହେବେ, ଏହା ଯୋଗ ଓ ପାଠପଢ଼ାର ପ୍ରତିଯୋଗିତା। ସ୍କୁଲରେ ମଧ୍ୟ ରେସ୍ ହୋଇଥାଏ ନା, ଢେର ଛାତ୍ର ରହିଥାନ୍ତି, ତାଙ୍କ ଭିତରେ ଯିଏ ନମ୍ବର ୱାନ୍ ହୁଅନ୍ତି ତାଙ୍କୁ ବୃତ୍ତି ମିଳିଥାଏ। ଗୋଟିଏ ପ୍ରକାରର ପାଠ ଲକ୍ଷେ କୋଟିଏ ଆତ୍ମାଙ୍କ ପାଇଁ ରହିଥାଏ, ତେଣୁ ବହୁତ ସ୍କୁଲ ମଧ୍ୟ ରହିବ ନା। ଏବେ ତୁମକୁ ଏହି ପାଠ ପଢ଼ିବାକୁ ହେବ, ସମସ୍ତଙ୍କୁ ରାସ୍ତା ବତାଓ, ଅନ୍ଧର ଲାଠି ହୁଅ, ଘରେ ଘରେ ସନ୍ଦେଶ ପହଞ୍ଚାଇବାକୁ ହେବ। ଆଚ୍ଛା, ମିଠା ମିଠା ଶିଖିଲଧି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର ଏବେ ଅଶୁଦ୍ଧ କାମନା ଗୁଡ଼ିକୁ ତ୍ୟାଗ କରି ଶୁଦ୍ଧ କାମନା ରଖିବାକୁ ହେବ ସବୁଠାରୁ ଶୁଦ୍ଧ କାମନା ହେଉଛି ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବା କୌଣସି ବି ଭୁଲକୁ ଲୁଚାଇ ନିଜେ ନିଜକୁ ଠକିବାର ନାହିଁ ଧର୍ମରାଜ ବାବାଙ୍କ ସହିତ ସର୍ବଦା ସଚ୍ଚା ହୋଇ ରହିବାକୁ ହେବ ଦ୍ୱିତୀୟ ନମ୍ବର ଜ୍ଞାନ ଚିତାରେ ବସି ଏହି ପାଠ ପଢ଼ାରେ ରେସ୍ କରି ଭବିଷ୍ୟତ ନୂଆ ଦୁନିଆରେ ଉଚ୍ଚ ପଦ ପାଇବାକୁ ହେବ ଯୋଗ ଅଗ୍ନି ଦ୍ୱାରା ବିକର୍ମର ଖାତାକୁ ଦଗ୍ଧ କରିବାକୁ ହେବ ବରଦାନ ହେଲା ବୁଦ୍ଧିର ପ୍ରୀତି ଏକମାତ୍ର ପ୍ରିୟତମଙ୍କ ସହିତ ଲଗାଇ ସର୍ବଦା ସମ୍ମୁଖରେ ରହିବାର ଅନୁଭୂତି କରୁଥିବା ବିଜୟୀ ରତ୍ନ ଭବ ପ୍ରୀତ ବୁଦ୍ଧିର ଅର୍ଥ ହେଲା ବୁଦ୍ଧିର ଲଗନ ଏକମାତ୍ର ପ୍ରିୟତମଙ୍କ ସହିତ ଲାଗି ରହିଥିବ ଯାହାର ପ୍ରୀତି ଜଣଙ୍କ ସହିତ ରହିଥିବ ତାର ଅନ୍ୟ କୌଣସି ବ୍ୟକ୍ତି ବା ବୈଭବ ଅର୍ଥାତ୍ ଧନ ସମ୍ପତ୍ତି ସହିତ ପ୍ରୀତି ଯୋଡ଼ି ହୋଇପାରିବ ନାହିଁ ସେମାନେ ସର୍ବଦା ବାପା ଦାଦାଙ୍କୁ ନିଜ ସମ୍ମୁଖରେ ଥିବାର ଅନୁଭବ କରିବେ ସେମାନଙ୍କ ମନ ଭିତରେ ସଂକଳ୍ପରେ ମଧ୍ୟ ଶ୍ରୀମତର ବିପରୀତ ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ଉତ୍ପନ୍ନ ହୋଇପାରିବ ନାହିଁ ସେମାନଙ୍କ ମୁଖରୁ ବା ଦିଲ ଭିତରୁ ଏହି କଥା ବାହାରିବ ତୁମ ସହିତ ଖାଇବି ତୁମ ସହିତ ବସିବି ତୁମ ସହିତ ସର୍ବସମ୍ବନ୍ଧ ରଖିବି ଏହିଭଳି ସର୍ବଦା ପ୍ରୀତ ବୁଦ୍ଧି ହୋଇ ରହୁଥିବା ଆତ୍ମାମାନେ ହିଁ ବିଜୟୀ ରତ୍ନ ହୋଇଥାନ୍ତି ସ୍ଲୋଗାନ ହେଲା ଦରକାର ଦରକାରର ସଂକଳ୍ପ ଆସିବା ମଧ୍ୟ ରାଜକୀୟ ରୂପରେ ମାଗିବା ଅଟେ ଆଜିର ସ୍ଲୋଗାନ ଦରକାର ଦରକାରର ସଂକଳ୍ପ ଆସିବା ମଧ୍ୟ ରାଜକୀୟ ରୂପରେ ମାଗିବା ଅଟେ ଅବ୍ୟକ୍ତ ଇଶାରା ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ସଙ୍ଗମ ଯୁଗରେ ବାପା ଦାଦା ସବୁ ପିଲାଙ୍କୁ ପ୍ରଥମେ ଏହି ବ୍ରତ ଧାରଣ କରାଇଛନ୍ତି ସମ୍ପୂର୍ଣ୍ଣ ପବିତ୍ର ଭବ ଏହି ପବିତ୍ରତାର ବ୍ରତ କେବଳ ବ୍ରହ୍ମଚର୍ଯ୍ୟର ବ୍ରତ ନୁହେଁ ବରଂ ବ୍ରହ୍ମା ବାବାଙ୍କ ସମାନ ପ୍ରତ୍ୟେକ ବାଣୀରେ ପବିତ୍ରତାର ତରଙ୍ଗ ସମାହିତ ହୋଇଥାଉ ପ୍ରତ୍ୟେକ ସଂକଳ୍ପରେ ପବିତ୍ରତାର ମହତ୍ତ୍ୱ ରହିଥାଉ ପ୍ରତ୍ୟେକ କର୍ମରେ କର୍ମଯୋଗୀ ଜୀବନର ଅନୁଭବ ହେଉ ଏହାକୁ କୁହାଯାଏ ବ୍ରହ୍ମଚାରୀ ତଥା ବ୍ରହ୍ମଚାରୀ ଇଚ୍ଛା ଓମ୍ ଶାନ୍ତି।